ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମହାରାଷ୍ଟ୍ରରେ ବିଜେପି ମେଣ୍ଟ ଏବଂ ଝାଡ଼ଖଣ୍ଡରେ ଜେଏମ୍ଏମ୍ ମେଣ୍ଟ ଗଢ଼ିବ ସରକାର। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସୁଶାସନ ଓ ବିକାଶର ବିଜୟ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ପୂର୍ବାହ୍ନ 11ଟାରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଓଡ଼ିଶା ପର୍ବ 2024 କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଏବଂ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ 172 ରନ୍ରୁ ଖେଳ ଆରମ୍ଭ କରିବ ଭାରତ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟକୁ ସଫଳତା ମିଳିଛି। ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍ କ୍ଷମତାକୁ ଫେରିଛି। ମହାରାଷ୍ଟ୍ରରେ ମୋଟ 288 ଆସନ ମଧ୍ୟରୁ ବିଜେପିକୁ 132 ଆସନ ମିଳିଥିବାବେଳେ ଏକନାଥ ସିନ୍ଧେ ନେତୃତ୍ୱାଧୀନ ଶିବସେନାକୁ 57 ଏବଂ ଅଜିତ ପାୱାର ନେତୃତ୍ୱାଧୀନ ଏନ୍ସିପିକୁ 41 ଆସନ ମିଳିଛି। କଂଗ୍ରେସ 16 ଆସନରେ ବିଜୟୀ ହୋଇଥିବାବେଳେ ଏନ୍ସିପି ଶରଦ ପାୱାର ଗୋଷ୍ଠୀକୁ 10, ଶିବସେନା ୟୁବିଟିକୁ 20 ଏବଂ ଅନ୍ୟମାନେ 12 ଆସନରେ ବିଜୟୀ ହୋଇଛନ୍ତି। ଝାଡ଼ଖଣ୍ଡରେ ମୋଟ 81 ଆସନ ମଧ୍ୟରୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାକୁ 34 ଆସନ ମିଳିଥିବାବେଳେ କଂଗ୍ରେସକୁ 16, ଆର୍ଜେଡିକୁ 4, ବିଜେପିକୁ 21 ଏବଂ ଅନ୍ୟମାନଙ୍କୁ 6 ଆସନ ମିଳିଛି। ଝାଡ଼ଖଣ୍ଡରେ ନୂଆ ସରକାର ଗଠନ ଲାଗି ଆଜି ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାରୀ କାର୍ଯ୍ୟାଳୟରେ ଏହି ବୈଠକ ହେବ ବୋଲି ଜଣାପଡ଼ିଛି। ଏଥିରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା, କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଏମ୍ଏଲ୍ର ନବନିର୍ବାଚିତ ବିଧାୟକମାନେ ଯୋଗଦେବେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ସୁଶାସନ ଓ ବିକାଶର ବିଜୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ଏହି ନିର୍ବାଚନ ଫଳାଫଳ ନକାରାତ୍ମକ ରାଜନୀତିର ପରାଜୟ। ଅନେକ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ଲୋକମାନେ ବିଜେପି ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ସୂଚିତ କରୁଛି ଯେ ଲୋକମାନେ କେବଳ ବିକାଶ ହିଁ ଚାହୁଁଛନ୍ତି, ଦଳ ଉପରେ ଭରସା କରିଥିବାରୁ ସେ ମହିଳା, କୃଷକ ଓ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାରାଷ୍ଟ୍ରରେ ବିଜେପି କ୍ରମାଗତ ତୃତୀୟ ଥର ପାଇଁ ସର୍ବବୃହତ୍ ଦଳ ଭାବେ ଉଭା ହୋଇଛି, ଯାହା ନିଶ୍ଚିତ ଭାବେ ଏକ ଐତିହାସିକ ସଫଳତା ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ବିଜୟ ବିଜେପିର ଶାସନ ମଡେଲ ଉପରେ ମୋହର ମାରିଛି ବୋଲି ସେ କହିଛନ୍ତି। ସୁଶାସନ କଥା ଆସିଲେ ଦେଶ କେବଳ ବିଜେପି ଓ ଏନ୍ଡିଏ ଉପରେ ଭରସା କରେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ର ବିକଶିତ ଭାରତର ସଂକଳ୍ପକୁ ସୁଦୃଢ଼ କରିଛି। ଶ୍ରୀ ମୋଦି କହିଛନ୍ତି, ବିଜେପିକୁ ପ୍ରବଳ ସମର୍ଥନ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଆଧୁନିକ ଭାରତର ପ୍ରଗତି ଏବଂ ବିଶ୍ୱସନୀୟ ଶାସନ ଚାହୁଁଛି। ଆଧୁନିକ ଭିତ୍ତିଭୂମିକୁ ଆପଣାଇ ସହରଗୁଡ଼ିକ ବିକାଶକୁ ବାଛିଛନ୍ତି ଓ ବିକାଶରେ ବାଧା ସୃଷ୍ଟି କରୁଥିବା ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ସେ କହିଛନ୍ତି। ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ, ଯାହାକି ବିଶ୍ୱସ୍ତରୀୟ ମାନଦଣ୍ଡକୁ ପୂରଣ କରିବା ପାଇଁ ଭାରତର ଅଗ୍ରଗତିକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, କଂଗ୍ରେସ ଦଳର ଏକମାତ୍ର ଫୋକସ୍ ପରିବାର ଉପରେ ରହିଛି ଏବଂ ନାଗରିକଙ୍କ ଅପେକ୍ଷା ପରିବାରକୁ ପ୍ରାଥମିକତା ଦେଉଥିବା ଦଳ ଗଣତନ୍ତ୍ର ପାଇଁ ବଡ଼ ବିପଦ। ତୁଷ୍ଟିକରଣ ରାଜନୀତି ପାଇଁ କଂଗ୍ରେସ ଆଇନ ତିଆରି କରିଛି ଏବଂ ୱାକଫ ବୋର୍ଡ ଏହାର ଉଦାହରଣ ବୋଲି ଶ୍ରୀ ମୋଦି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସମ୍ବିଧାନରେ ୱାକଫ ଆଇନ ପାଇଁ କୌଣସି ସ୍ଥାନ ନାହିଁ, କିନ୍ତୁ କଂଗ୍ରେସ ନିଜର ଭୋଟ୍ ବ୍ୟାଙ୍କ ବଢ଼ାଇବା ପାଇଁ ଏହାକୁ ସୃଷ୍ଟି କରିଛି। ଶ୍ରୀ ମୋଦି ଅଭିଯୋଗ କରିଛନ୍ତି ଯେ 2014 କଂଗ୍ରେସ ଶାସନ ଶେଷ ହେବା ପୂର୍ବରୁ ଦଳ ଦିଲ୍ଲୀ ନିକଟରେ ଥିବା ଅନେକ ସମ୍ପତ୍ତିକୁ ୱାକଫ ବୋର୍ଡକୁ ହସ୍ତାନ୍ତର କରିଥିଲା। ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ସମଗ୍ର ଦେଶରେ କେବଳ ଗୋଟିଏ ସମ୍ବିଧାନ ଲାଗୁ ହେବ ଏବଂ ସେହି ସମ୍ବିଧାନ ହେଉଛି ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନ, ଯାହାକି ଭାରତର ସମ୍ବିଧାନ। ସେ କଂଗ୍ରେସ ଏବଂ ସେମାନଙ୍କ ସହଯୋଗୀମାନଙ୍କୁ ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ବିଶ୍ୱର କୌଣସି ଶକ୍ତି ଧାରା 370 ଫେରାଇ ଆଣିପାରିବ ନାହିଁ। ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ସରକାର ସର୍ବଦଳୀୟ ବୈଠକ କରିବେ। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିବେ। ଅଧିବେଶନ ସମୟରେ ଲୋକସଭା ଓ ରାଜ୍ୟସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ବୈଠକରେ ସରକାର ସମସ୍ତ ରାଜନୈତିକ ଦଳର ସମର୍ଥନ ଲୋଡ଼ିବେ। ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଡିସେମ୍ବର 20 ପର୍ଯ୍ୟନ୍ତ ଚାଲିବ। ତେବେ ଆସନ୍ତା 26 ସମ୍ବିଧାନ ଦିବସ ପାଳନ ଅବସରରେ ସଂସଦର ଅଧିବେଶନ ବସିବ ନାହିଁ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶିଖ୍ମାନଙ୍କ ନବମ ଗୁରୁ ତେଗ୍ ବାହାଦୁରଙ୍କ ଶହୀଦ ଦିବସ ଆଜି ପାଳିତ ହେଉଛି। 1675 ଗୁରୁ ତେଗ୍ ବାହାଦୁର ଧର୍ମ, ମାନବିକ ମୂଲ୍ୟବୋଧ, ଆଦର୍ଶ ଓ ନୀତିର ସୁରକ୍ଷା ପାଇଁ ବଳିଦାନ ଦେଇଥିଲେ। ଗୁରୁ ତେଗ୍ ବାହାଦୁରଙ୍କ ବଳିଦାନକୁ ପ୍ରତିବର୍ଷ ଶହୀଦ ଦିବସ ଭାବେ ସ୍ମରଣ କରାଯାଏ। ଗୁରୁ ତେଗ୍ ବାହାଦୁରଙ୍କ ଶହୀଦ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଗୁରୁ ତେଗ୍ ବାହାଦୁର ମାନବିକତା ଏବଂ ଧର୍ମର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେ କହିଛନ୍ତି, ଗୁରୁ ତେଗ୍ ବାହାଦୁର ଜଣେ ମହାନ ଆଧ୍ୟାତ୍ମିକ ମାର୍ଗଦର୍ଶକ ଏବଂ ଜଣେ ପ୍ରକୃତ ଦେଶପ୍ରେମୀ ଥିଲେ, ଯିଏ ପ୍ରେମ ଏବଂ ଏକତାକୁ ପ୍ରୋତ୍ସାହିତ କରିଥିଲେ ଓ ସତ୍ୟ ଏବଂ ନ୍ୟାୟ ପାଇଁ ଲଢ଼ିବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 11:00 ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶ ଏବଂ ବିଦେଶରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଏହା ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 116 ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନ, ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ର ସମସ୍ତ ନେଟୱାର୍କରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଏହାଛଡ଼ା ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ପ୍ରସାରଣ ପରେ ପରେ ଆଞ୍ଚଳିକ ଭାଷାରେ ଏହି କାର୍ଯ୍ୟକ୍ରମର ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଓଡ଼ିଶା ପର୍ବ 2024 କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ସେ ସମାବେଶକୁ ସମ୍ବୋଧିତ କରିବେ। ନୂଆଦିଲ୍ଲୀର ଓଡ଼ିଆ ସମାଜ ଦ୍ୱାରା ପରିଚାଳିତ ଏକ ପ୍ରମୁଖ କାର୍ଯ୍ୟକ୍ରମ ହେଉଛି ଓଡ଼ିଶା ପର୍ବ। ଏହା ମାଧ୍ୟମରେ ଓଡ଼ିଆ ଐତିହ୍ୟର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ସହାୟତା ପ୍ରଦାନ କରାଯାଉଛି। ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ 22-24 ପର୍ଯ୍ୟନ୍ତ ଓଡ଼ିଶା ପର୍ବ ଆୟୋଜନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ 3-ଦିନିଆ ଇଟାଲୀ ଗସ୍ତରେ ଯିବେ। G7 ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଆଉଟରିଚ୍ ଅଧିବେଶନରେ ଯୋଗଦେବା ପାଇଁ ସେ ଇଟାଲୀର ଫ୍ୟୁଗି ଗସ୍ତ କରିବେ। ସେଠାରେ ଭାରତକୁ ଅତିଥି ରାଷ୍ଟ୍ର ଭାବେ ନିମନ୍ତ୍ରଣ କରାଯାଇଛି। ଭୁଟାନ ପ୍ରଧାନମନ୍ତ୍ରୀ ଶେରିଂ ତୋବ୍ଗେ 3-ଦିନିଆ ଭାରତ ଗସ୍ତରେ ଆଜି ନୂଆଦିଲ୍ଲୀରେ ପହଞ୍ଚିବେ। ଆସନ୍ତାକାଲି ସେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ମଙ୍ଗଳବାର ଅପରାହ୍ନରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ। ଚଳିତ ବର୍ଷ ଜାନୁଆରୀ ମାସରେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ତୋବ୍ଗେ ମାର୍ଚ୍ଚ ମାସରେ ଭାରତ ଗସ୍ତରେ ଆସିଥିଲେ। ସୁଦାନ ସରକାର ଘୋଷଣା କରିଛନ୍ତି ଯେ ସୁଦାନୀ ସଶସ୍ତ୍ର ବାହିନୀ ଅର୍ଦ୍ଧସାମରିକ ରାପିଡ୍ ସପୋର୍ଟ ଫୋର୍ସ ଦ୍ୱାରା ନିୟନ୍ତ୍ରିତ କେନ୍ଦ୍ରୀୟ ସୁଦାନର ସିନ୍ନାର ରାଜ୍ୟର ରାଜଧାନୀ ସିଙ୍ଗାକୁ ପୁନଃଦଖଲ କରିଛି। ଆର୍ଏସ୍ଏଫ୍ ମାସ ଧରି ସିଙ୍ଗାକୁ ନିୟନ୍ତ୍ରଣ କରି ରଖିଥିଲା। ଅକ୍ଟୋବର ମାସରୁ ଅର୍ଦ୍ଧସାମରିକ ବାହିନୀକୁ ରାଜ୍ୟରୁ ବାହାର କରିବା ପାଇଁ ଏସ୍ଏଏଫ୍ ଏହି ଅଞ୍ଚଳରେ ଆର୍ଏସ୍ଏଫ୍ ସହ ଲଢ଼େଇ କରୁଛି। ପାକିସ୍ତାନର ଅଶାନ୍ତ ଖୈବର ପଖତୁନ୍ ଖୱା ପ୍ରଦେଶରେ ଗତ 24 ମଧ୍ୟରେ ଆଦିବାସୀ ସାମ୍ପ୍ରଦାୟିକ ହିଂସାରେ 37 ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଉତ୍ତର ପଶ୍ଚିମ ପାକିସ୍ତାନ ଆଫଗାନିସ୍ତାନ ସୀମାନ୍ତ କୁରାମ ଜିଲ୍ଲାରେ ଅଲିଜାଇ ଏବଂ ବାଗାନ ଜନଜାତି ମଧ୍ୟରେ ସଂଘର୍ଷ ଫଳରେ ନିକଟରେ ଏକ ଯାତ୍ରୀବାହୀ ଭ୍ୟାନ୍ ଉପରେ ଆକ୍ରମଣ ଯୋଗୁଁ 47 ଲୋକଙ୍କ ପ୍ରାଣ ଯାଇଥିଲା। ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରିବା ସହ ଏହି ଅଞ୍ଚଳରେ ଦୀର୍ଘକାଳୀନ ସ୍ଥିରତା ସୁନିଶ୍ଚିତ କରିବାକୁ ସେଠାକାର ମୁଖ୍ୟମନ୍ତ୍ରୀ ଅଲି ଅମିନ୍ ଗଣ୍ଡାପୁର ନିର୍ଦ୍ଦେଶ ଦେଇଛନ୍ତି। ପର୍ଥରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଆଜି ତୃତୀୟ ଦିନରେ ଭାରତ 172 ରନ୍ରୁ ଦ୍ୱିତୀୟ ଇନିଂସ ଆରମ୍ଭ କରିବ। ମ୍ୟାଚ୍ ଭାରତୀୟ ସମୟ ଆଜି 7:50 ଆରମ୍ଭ ହେବ। ଅଷ୍ଟ୍ରେଲିଆ ଦଳ 218 ରନ୍ କରି ଆଗରେ ରହିଛି। ଗତକାଲି ଖେଳ ଶେଷ ସୁଦ୍ଧା ଯଶସ୍ୱୀ ଜୟସ୍ୱାଲ 90 ରନ୍ ଏବଂ କେଏଲ୍ ରାହୁଲ 62 ରନ୍ କରି ଅପରାଜିତ ରହିଥିଲେ। ଆସନ୍ତା ବର୍ଷ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2025 ପାଇଁ ଆଜି ଓ ଆସନ୍ତାକାଲି ସାଉଦି ଆରବର ଜେଦାହଠାରେ ନିଲାମ ଅନୁଷ୍ଠିତ ହେବ। ଦୁବାଇ ଆଇପିଏଲ୍ 2024 ପାଇଁ ପୂର୍ବ ନିଲାମ ଆୟୋଜନ କରିଥିବାରୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ବିଦେଶରେ ନିଲାମ ଅନୁଷ୍ଠିତ ହେଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ମହାରାଷ୍ଟ୍ରରେ ବିଜେପି ମେଣ୍ଟ ଏବଂ ଝାଡ଼ଖଣ୍ଡରେ ଜେଏମ୍ଏମ୍ ମେଣ୍ଟ ଗଢ଼ିବ ସରକାର। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସୁଶାସନ ଓ ବିକାଶର ବିଜୟ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଓଡ଼ିଶା ପର୍ବ 2024 କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ଏବଂ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଆଜି ତୃତୀୟ ଦିନରେ 172 ରନ୍ରୁ ଖେଳ ଆରମ୍ଭ କରିବ ଭାରତ। ସମ୍ବାଦ ଶେଷ ହେଲା।